네.
ହ୍ୟାଲୋ, ମୁଁ ରିଞ୍ଚି ମେହର କହୁଛି, ପଣ୍ଡାକୁଟିଆ ୱାର୍ଡ ନମ୍ବର 22ରୁ। ହଁ, ଆଉ ଆମର କମ୍ପ୍ଲେନ୍ ଥିଲା କି ଅଳିଆ ଗାଡି ଯୋଉ କହୁଛନ୍ତି ଅଳିଆ ସେଠି ଜମା ହଉଛି, ହନୁମାନ ମନ୍ଦିର ସେଠି ସେଇଥିପାଇଁ ଜମା ହଉଛି କାହିଁକି ନା ଲୋକମାନେ ପକେଇ ପାରୁନାହାନ୍ତି। ଅଳିଆ ଗାଡି ଶୀଘ୍ର ଆସୁନି, 6ଟା ବେଳୁ ଆସୁନି। ମୁଁ ତ ନିଜେ ଆଜି ପକେଇଲି 8:30ରେ ଆସିଲା, ଆଉ 6ଟା ବେଳେ ଆସିଲେ ସିନା ଲୋକେ ପକେଇ ଦେଇକି ଯାଆନ୍ତି। ଆପଣ ଟିକେ ଦୟାକରି 6ଟା ବେଳେ ପଠେଇ ଦିଅନ୍ତୁ ଗାଡ଼ିଟା, ଯେ ଲୋକମାନେ ପକେଇକି କାମକୁ ଯାଇପାରିବେ, ଯଦ୍ୱାରା କି ହନୁମାନ ମନ୍ଦିର ସେଠି ଅଳିଆ ଗଦା ହୋଇପାରିବ ନାହିଁ। ହେଲା, ଏତିକି ରିକ୍ୱେଷ୍ଟ। ଗାଡି ଗାଡି ପଠେଇକି ସେ ଅଳିଆଟାକୁ ସଫା କରିଦେଇକି ଆଉ ଏଥର ଅଳିଆ ଗଦା 6ଟାରେ ପଠାଇବେ, ଆବର୍ଜନା ବାହାର ଘର ଅଳିଆ ନେବା ପାଇଁ। ହେଲା।